ଗଣନା ପୁସ୍ତକ 20 ପର୍ବ ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ପ୍ରଥମ ମାସର ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ। ପୁଣି ସେହି ସ୍ଥାନରେ ମରିୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା। ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନଥିଲା। ତହିଁରେ ଲୋକମାନେ ମୂଷାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। ପୁଣି ଲୋକମାନେ ମୂଷାଙ୍କ ସହିତ ବିବାଦ କରି କହିଲେ, ହାୟ ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେତେବେଳେ ଯେବେ ଆମ୍ଭେମାନେ ମରିଥାନ୍ତୁ, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏ ପ୍ରାନ୍ତରକୁ ଆଣିଲ, ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କ ପଶୁମାନେ ଏଠାରେ ମରିବୁ। ଆଉ ତୁମେମାନେ କାହିଁକି ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲ କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବୁରୀ କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ, କିଏ ବା ଏଠାରେ ପିଇବାକୁ ଜଳ ନାହିଁ। ଏଥିରେ ମୂଷା ଓ ହାରଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ, ତେଣୁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଜଷ୍ଟି ନିଅ, ପୁଣି ତୁମ୍ଭେ ତୁମ୍ଭ ଭାଇ ହାରଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ତୁମ୍ଭେମାନେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକି ଓ ସେମାନଙ୍କ ପଶୁଗଣକୁ ପାନ କରାଇବ। ତେଣୁ ମୂଷା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଜଷ୍ଟି ନେଲେ। ପୁଣି ମୂଷା ଓ ହାରଣ ସେ ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ। ଆଉ ସେମାନଙ୍କୁ କହିଲେ, ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମମାନଙ୍କ ନିମନ୍ତେ ଏ ଶୈଳରୁ ଜଳ ବାହାର କରିବା? ଏଥି ଉତ୍ତରେ ମୂଷା ହସ୍ତ ଉଠାଇ ଆପଣା ଜଷ୍ଟିରେ ସେ ଶୈଳକୁ ଦୁଇଥର ଆଘାତ କଲେ। ତହିଁରେ ପ୍ରଚୁର ଜଳ ବାହାର ହେଲା। ପୁଣି ମଣ୍ଡଳୀ ଓ ସେମାନଙ୍କ ପଶୁଗଣ ପାନ କଲେ। ଏଥିରେ ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ, ଏହେତୁ ଆମ୍ଭେ ଏହି ମଣ୍ଡଳୀକି ଯେଉଁ ଦେଶ ଦେଇଅଛୁ ସେହି ଦେଶରେ ତୁମେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ। ଏହିସବୁ ମିରବ୍ବା ଜଳ ବିବାଦର ଜଳ, ଯେହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ। ଅନନ୍ତର ମୂଷା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମର ଭ୍ରାତା ଇସ୍ରାଏଲ ଏରୂପ କହି, ଆମ୍ଭମାନଙ୍କ ପ୍ରତି ଯେ ସମସ୍ତ କ୍ଲେଶ ଘଟିଅଛି, ଅର୍ଥାତ୍ କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ, ଆଉ ମିଶ୍ରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମେମାନେ ଜାଣ। ସେ ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କର ରବ ଶୁଣିଲେ। ପୁଣି ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ। ମୁଁ ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ମଧ୍ୟ ଦେଇ ଯିବୁ ନାହିଁ, କିମ୍ବା କୂପଜଳ ପାନ କରିବୁ ନାହିଁ। ଆମ୍ଭେମାନେ ରାଜପଥ ଦେଇ ଗମନ କରିବୁ। ଆମ୍ଭେମାନେ ତୁମ ସୀମା ପାର ହେବା ପର୍ଯ୍ୟନ୍ତ ଦକ୍ଷିଣ କି ବାମରେ ଫେରିବୁ ନାହିଁ। ତହିଁରେ ଇଦୋମ ତାଙ୍କୁ କହିଲେ, ତୁମ୍ଭ ଆମ୍ଭ ଦେଶ ମଧ୍ୟ ଦେଇ ଯିବ ନାହିଁ, ଆମ୍ଭେ ଖଡ଼ଗ ନେଇ ତୁମ୍ଭ ବିରୁଦ୍ଧରେ ବାହାର ହେବା। ସେତେବେଳେ ଇସ୍ରାଏଲ ସନ୍ତାନଗଣ ତାହାଙ୍କୁ କହିଲେ, ଆମ୍ଭେମାନେ କେବଳ ସଡ଼କ ଦେଇ ଯିବୁ, ଯେବେ ଆମ୍ଭେମାନେ ଆମ୍ଭେ କି ଆମ୍ଭ ପଶୁମାନେ ତୁମ୍ଭ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ। ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆମ୍ଭ ପାଦରେ ଦେଇଯିବାକୁ ଦିଅ। ତେଣୁ ସେ କହିଲେ, ତୁମ୍ଭେ ଦେଶ ଦେଇଯିବ ନାହିଁ। ଏଉତାରେ ଇଦୋମ ଅନେକ ଲୋକ ସାଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ। ଏହି ରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇଯିବାର ଅନୁମତି ଦେବାର ଅସ୍ୱୀକାର କଲେ, ଏଣୁ ଇସ୍ରାଏଲ ତାଙ୍କ ନିକଟକୁ ଫେରିଗଲେ। ଅନନ୍ତର ସେମାନେ କାଦେଶରୁ ଯାତ୍ରା କଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ଅର୍ଥାତ୍ ସମସ୍ତ ମଣ୍ଡଳୀ ହୋର ପର୍ବତରେ ଉପସ୍ଥିତ ହେଲେ। ସେତେବେଳେ ଇଦୋମ ଦେଶର ସୀମା ନିକଟସ୍ଥ ହୋର ପର୍ବତରେ ସଦାପ୍ରଭୁ ମୂଷାଙ୍କୁ ଓ ହାରଣଙ୍କୁ କହିଲେ, ହାରଣ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେବ, କାରଣ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରବ୍ବା ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧରେ କର୍ମ କରିଥିଲ। ତୁମ୍ଭେ ହାରଣକୁ ଓ ତାହାର ପୁତ୍ର ଇଲିଆସରକୁ ହୋର ପର୍ବତ ଉପରକୁ ନେଇଯାଅ। ପୁଣି ହାରଣଠାରୁ ତାହାର ବସ୍ତ୍ର କାଢ଼ି ତାହାର ପୁତ୍ର ଇଲିଆସରକୁ ପିନ୍ଧାଅ, ତେଣୁ ହାରଣ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେବ ଓ ସେ ସ୍ଥାନରେ ମରିବ। ତୋ ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ, ଆଉ ସେମାନେ ସମସ୍ତ ମଣ୍ଡଳୀର ସାକ୍ଷାତରେ ହୋର ପର୍ବତକୁ ଉଠିଗଲେ। ତେବେ ମୂଷା ହାରଣଙ୍କର ବସ୍ତ୍ର କାଢ଼ି ତାହାଙ୍କର ପୁତ୍ର ଇଲିଆସରକୁ ପିନ୍ଧାଇଲେ, ପୁଣି ହାରଣ ସେହି ସ୍ଥାନରେ ପର୍ବତ ଶୃଙ୍ଗରେ ମଲେ। ତୋ ମୂଷା ଓ ଇଲିଆସର ପର୍ବତରୁ ଓହ୍ଲାଇ ଆସିଲେ। ଏ ଉତ୍ତାରେ ହାରଣ ମରିଛନ୍ତି, ଏହା ସମସ୍ତ ମଣ୍ଡଳୀ ଦେଖନ୍ତେ। ସେମାନେ ଅର୍ଥାତ୍ ଇସ୍ରାଏଲର ସମସ୍ତ ବଂଶ ହାରଣଙ୍କ ନିମନ୍ତେ 30 ଦିନ ପର୍ଯ୍ୟନ୍ତ ରୋଦନ କଲେ।